ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକୃଷ୍ଣନ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାରରେ ବୀମା, ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଟିକସ ଉଚ୍ଛେଦକୁ ନେଇ ଜନସାଧାରଣ ଉତ୍ସାହିତ। ଛତିଶଗଡ଼ରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ମାଓବାଦୀ ମୃତ ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଓମାନ। ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ସିପି ରାଧାକୃଷ୍ଣନ ଆଜି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, ପୀୟୁଷ ଗୋୟଲ ଏବଂ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ରାଧାକୃଷ୍ଣନ ଗତ 9 ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଭାବେ 452 ଖଣ୍ଡ ଭୋଟ୍ ପାଇଥିଲେ। ସେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କୁ 152 ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ। ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିପି ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ନୂଆ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସଫଳ ଭାବେ ପୂରଣ କରିବା ସହ ଲୋକମାନଙ୍କ ପ୍ରତି ସେବା ମନୋଭାବ ରଖିବେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନଙ୍କୁ ଜଣେ ଉତ୍ସର୍ଗୀକୃତ ଲୋକସେବକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ଦେଶ ଗଠନ, ସାମାଜିକ ସେବା ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ସେ ବ୍ରତୀ ରହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଶ୍ରୀ ରାଧାକୃଷ୍ଣନଙ୍କ ଭୂମିକା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ଜିଏସ୍ଟି ପରିଷଦ ଦ୍ୱାରା ଗତ ସେପ୍ଟେମ୍ବର 3 ତାରିଖରେ ଗ୍ରହଣ କରାଯାଇଥିବା ନୂଆ ଟିକସ ହାର ଆସନ୍ତା 22 ତାରିଖରୁ ଲାଗୁ ହେବ। ଗତ ମାସରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ବିଷୟରେ ଘୋଷଣା କରି କହିଥିଲେ ଦୀପାବଳି ସୁଦ୍ଧା ଦେଶବାସୀଙ୍କୁ ସରକାର ବଡ଼ ଉପହାର ଦେବେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଜିଏସ୍ଟି ପରିଷଦ ଦେଶର ନାଗରିକମାନଙ୍କ ଜୀବନଧାରଣକୁ ସହଜ କରିବା ଲାଗି ଟିକସ ହାରରେ ବ୍ୟାପକ ହ୍ରାସ କରିଛନ୍ତି। ପୂର୍ବରୁ ଥିବା 4 ଟିକସ ସ୍ଲାବ୍କୁ ପରିବର୍ତ୍ତନ କରି ମାତ୍ର 2 ଟିକସ ସ୍ଲାବ୍ରେ ସୀମିତ ରଖାଯାଇଛି। ତେବେ ପରିଷଦ ଅନେକଗୁଡ଼ିଏ ସେବା ଓ ସାମଗ୍ରୀ ଉପରୁ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ସାଧାରଣ ମଣିଷର ବୋଝ ହ୍ରାସ କରିବା ଲାଗି ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକୁ ଜିଏସ୍ଟି ବାହାରକୁ ନେଇଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ ଅତ୍ୟଧିକ ଉଚ୍ଚ ଚାପରେ ପ୍ରସ୍ତୁତ କ୍ଷୀର, ପ୍ୟାକିଂ ହୋଇଥିବା ଖାଦ୍ୟ ସାମଗ୍ରୀ ଏବଂ ଚାଉଳ, ଗହମ ଓ ଡାଲିରେ ତିଆରି ଖାଦ୍ୟ ପଦାର୍ଥକୁ ଜିଏସ୍ଟି ମୁକ୍ତ କରାଯାଇଛି। ପ୍ରତ୍ୟେକ ପ୍ରକାରର ରୁଟିକୁ ଜିଏସ୍ଟି ମୁକ୍ତ କରାଯାଇ ଜନସାଧାରଣ ଯେଭଳି ସହଜରେ ଏହା ପାଇପାରିବେ ତାହା ସମ୍ଭବ ହେବାକୁ ଯାଉଛି। ସେହିପରି ଦେଶର ଜନସାଧାରଣଙ୍କ ଜୀବନ ଏବଂ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଜିଏସ୍ଟି ପରିଷଦ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହାର ଛାଡ଼ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଲୋକମାନେ ସ୍ୱାସ୍ଥ୍ୟ ବୀମାରୁ ଅନେକଗୁଡ଼ିଏ ଲାଭ ପାଇପାରିବେ। ସାରା ଦେଶରେ ଲୋକମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି। ଏ ସମ୍ପର୍କରେ ନିମିଷ ଜୈନ ନାମକ ବ୍ୟକ୍ତି ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ କହିଛନ୍ତି
ଆଇ ଆମ୍ ନିମିଷ ଜୈନ ସିଟିଜନ ଅଫ ଇଣ୍ଡିଆ ପ୍ରାଇମ ମିନିଷ୍ଟର ଅଫ ମୋଦି ଜୀ ନେ ଦୀପାବଳି କେ ଲିଏ ବହୁତ ହି ବଢିଆ ଉପହାର ଦିଆ ହେ ଭାରତ କେ ଦେଶବାସୀଙ୍କ ଲିଏ ଖାସ କରକେ ହେଲ୍ଥ ଇନ୍ସୁରାନ୍ସ ମେଡିକ୍ଲେମ ଯୋ କି 18% ଜିଏସ୍ଟି ଥା ଓ ପୁରା ନଲିଫାଇ କର ଦିଆ ଗୟା ହେ ନିଲ୍ କର ଦିଆ ଗୟା ହେ ଇସେ ଭାରତ କେ ହର ନାଗରିକ କୋ ହେଲ୍ଥ ଅର୍ ମେଡିକାଲ ସେକ୍ଟର ମେ ବହୁତ ହି ଫାଇଦା ହୋଗା।
ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ବିକଶିତ ଦା ଭିନ୍ସି ସର୍ଜିକାଲ ରୋବୋଟ ଉଦ୍ଘାଟିତ ହୋଇଛି। ଭାରତରେ ରୋବୋଟ ସହାୟତାରେ ବିଭିନ୍ନ ଅପରେସନ୍ କାର୍ଯ୍ୟ କରିବା ଲାଗି ଏହି ରୋବୋଟ ସହାୟତା ହେବ। ବିଶେଷକରି ଅପରେସନ୍ ସମେତ ଇ ଲର୍ଣ୍ଣିଂ ଏବଂ ଟେଲିମେଡିସିନ୍ କ୍ଷେତ୍ରରେ ଏହା ସୁଫଳ ପ୍ରଦାନ କରିବ ବୋଲି କୁହାଯାଇଛି। ଦେଶରେ ପ୍ରଥମ କରି ଏକ ସରକାରୀ ହସ୍କିଟାଲରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି। ପୂର୍ବରୁ ଏମ୍ସରେ ପଢ଼ୁଥିବା ଛାତ୍ରଛାତ୍ରୀ, ଡାକ୍ତର, ନର୍ସଙ୍କ ପାଇଁ ହ୍ୟୁଗୋ ରୋବୋଟ ସ୍ଥାପନ ହୋଇଥିବାବେଳେ ଦା ଭିନ୍ସି ସର୍ଜିକାଲ ରୋବୋଟ ଆଜି ସ୍ଥାପନ କରାଯାଇଛି। ଏହି ଅବସରରେ ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସ କହିଛନ୍ତି ଅପରେସନ୍ କ୍ଷେତ୍ରର ସୃଜନଶୀଳତା କ୍ଷେତ୍ରରେ ଏମ୍ସର ଭୂମିକା ଭାରତରେ ରୋବୋଟିକ୍ ସହାୟତାରେ ଅପରେସନ୍ କାର୍ଯ୍ୟକୁ ଆହୁରି ବୃଦ୍ଧି କରିବ। ସୂଚନା ଅନୁଯାୟୀ ନୂଆ ରୋବୋଟ ୟୁରୋଲୋଜି, ଗାଇନେକୋଲୋଜି, ଜେନେରାଲ ସର୍ଜରୀ, ସର୍ଜିକାଲ ଆଙ୍କୋଲୋଜି ଏବଂ ବେକ ଓ ମୁଣ୍ଡ ଅପରେସନ୍ କ୍ଷେତ୍ରରେ ସହାୟକ ହେବ। ଛତିଶଗଡ଼ରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲା ବସ୍ତର ଡିଭିଜନ ଅନ୍ତର୍ଗତ ଦକ୍ଷିଣ ପଶ୍ଚିମାଞ୍ଚଳରେ ମାଓବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବଳ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ବଡ଼ି ଭୋରରୁ ଉଭୟ ସୁରକ୍ଷା ବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷା ବଳ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ତଲାସୀ ଅଭିଯାନ ଜାରି ରଖିଛନ୍ତି। ସମ୍ପୃକ୍ତ ମାଓବାଦୀଙ୍କଠାରୁ ବିଭିନ୍ନ ଗୁଳିଗୋଳା ଓ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ସଂସଦକୁ ଜାତୀୟ ଗୁରୁତ୍ୱ ତଥା ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗର ଏକ ଯୁକ୍ତିଯୁକ୍ତ ତର୍କ ଆଲୋଚନା ଏବଂ କଥାବାର୍ତ୍ତାର ମଞ୍ଚ ରୂପେ ରୂପାନ୍ତର କରିବା ଲାଗି ଲୋକସଭା ବାଚସ୍କତି ଓମ୍ ବିର୍ଲା ସମସ୍ତ ରାଜନୈତିକ ଦଳ ଏବଂ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ବେଙ୍ଗାଲୁରୁଠାରେ ଏକାଦଶ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଦଳଗତ ମତଭେଦରୁ ଉର୍ଦ୍ଧ୍ୱକୁ ଯାଇ ଜନପ୍ରତିନିଧି ଭାବେ ଜନକଲ୍ୟାଣକାରୀ ପ୍ରସଙ୍ଗ ଉପରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବା ଲାଗି ସେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟବସ୍ଥାପକ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ତଥା ଉତ୍ତରଦାୟୀ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ବିର୍ଲା ସଂସଦର ଗରିମା ବଜାୟ ରଖିବା ଉପରେ ସାଂସଦମାନେ ଯତ୍ନବାନ ହେବାକୁ କହିଛନ୍ତି।
ହମ୍ ସବ୍କେ ଲିଏ ଚିନ୍ତା କା ବିଷୟ ଚାହେ ବିଧାନସଭା ହୋ ଚାହେ ଲୋକସଭା ରାଜ୍ୟସଭା ହୋ କି ସଦନ ମେ ଚର୍ଚ୍ଚା ସମ୍ବାଦ ବିଧେୟକୋ ପେ ଚର୍ଚ୍ଚା ଉସ୍କି ଗରିମା ଗିରତି ଯା ରହି ହେ ଔର ଗରିମା ବନାନେ କି ସାମୂହିକ ଜିମ୍ମେଦାରୀ ହେ ସଭି ରାଜନୀତିକ ଦଳୋ କି ଜିମ୍ମେଦାରୀ ହେ ଚୁନକେ ଆଏ ସଭି ରାଜନୀତିକ ଦଳୋ କେ ଜନପ୍ରତିନିଧିଓ କି ଜିମ୍ମେଦାରୀ ହେ କି ହମ୍ ଇନ ସଂସ୍ଥାଓ କେ ଅନ୍ଦର ସଂସଦ ୟା ବିଧାନ ସଭା କି ଗରିମା କେ ଅନୁସାର ହର ବିଷୟ ପର ଚର୍ଚ୍ଚା ସମାଜ କେ ମଞ୍ଚ ବନାଏ ଆରୋପ ପ୍ରତ୍ୟାରୋପ ୟେ ରାଜନୀତି କେ ବିଷୟ ସଦନୋ ମେ ନହିଁ ଆନା ଚାହିଏ।
ନେପାଳରେ ମଧ୍ୟବର୍ତ୍ତୀକାଳୀନ ସରକାରରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଲାଗି ଗତକାଲିଠାରୁ ଜେଏନ୍ଜି ପ୍ରତିନିଧି ନେପାଳ ସେନା ମୁଖ୍ୟ ଆଶିକ ରାଜ ସିଗଦେଲ ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଦୁଇଦିନ ଧରି ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଗତକାଲି ରାଷ୍ଟ୍ରପତି ଓ ନେପାଳୀ ସେନା ମୁଖ୍ୟ ଅଶୋକ ସିଗଦେଲଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ସୁଶିଲା କାର୍କି ଏବଂ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ଉଭୟ ଦିନ ଓ ରାତି ସମୟରେ ଆଲୋଚନା ହୋଇଥିଲା। ଗତରାତିରେ ବାଚସ୍କତି ଦେବରାଜ ଘିମ୍ରେ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ଏଭଳି ମୁହୂର୍ତ୍ତରେ ସଂସଦ ଭଙ୍ଗ କରାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ହୋଇପାରିନାହିଁ। ଆଜି ପୁଣି ସକାଳ 9:00ରୁ ଆଲୋଚନା ଆରମ୍ଭ ହୋଇଛି। କାଠମାଣ୍ଡୁ, ଲଳିତପୁର ଏବଂ ଭକ୍ତପୁର ଜିଲ୍ଲାରେ ଆଜି ସନ୍ଧ୍ୟା 7:00ରୁ ଆସନ୍ତାକାଲି ସନ୍ଧ୍ୟା 6:00 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ହୋଇଛି। କେବଳ ସରକାରୀ ସଂସ୍ଥା ଦ୍ୱାରା ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଇଦେବା କାର୍ଯ୍ୟ କରାଯାଉଛି। ଆମେରିକାର ଟେକ୍ସାସ୍ସ୍ଥିତ ଡଲାସ୍ରେ ନିଜ କାର୍ଯ୍ୟସ୍ଥଳୀରେ ଜଣେ ଭାରତୀୟ ନାଗରିକ ଚନ୍ଦ୍ରା ନାଗମଲାଇଙ୍କୁ ହତ୍ୟା କରାଯାଇଛି। ହୋଷ୍ଟନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦିଆଯିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଭାରତୀୟ ଦୂତାବାସ ଅଧିକାରୀ କହିଛନ୍ତି ଅଭିଯୁକ୍ତକୁ ସେଠାକାର ପୁଲିସ୍ ଗିରଫ କରିଛି ଏବଂ ଦୂତାବାସ ପକ୍ଷରୁ ଏହି ଘଟଣା ଉପରେ ନଜର ରଖାଯାଇଛି। ସେଠାକାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ଅଧିବାସୀ 50 ବର୍ଷୀୟ ନାଗମଲାଇଙ୍କର କର୍ମକ୍ଷେତ୍ରରେ ବିବାଦ ଦେଖାଦେଇଥିଲା। ନାଗମଲାଇ ସମ୍ପୃକ୍ତ ଅଭିଯୁକ୍ତକୁ ଅଚଳ ୱାସିଂ ମେସିନ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏ ସମ୍ପର୍କରେ ଅନ୍ୟ ଜଣଙ୍କୁ ତାଙ୍କ ବାର୍ତ୍ତା ଅନୁବାଦ କରି ଜଣାଇଦେବାକୁ କହିଥିଲେ। ପୁଲିସ୍ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଆଇନ ବିରୁଦ୍ଧ ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ପୁଲିସ୍ ଗିରଫ କରିଥିଲା। ଏହି ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ଗିରଫ କରାଯାଇଛି। ଦଲାସ ପୁଲିସ୍ ଘଟଣାର ଅନୁସନ୍ଧାନ କରୁଛି। ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ହୋଷ୍ଟନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଓମାନ ମଧ୍ୟରେ ଭାରତୀୟ ସମୟ ରାତି 8:00ରେ ଦୁବାଇଠାରେ ମୁକାବିଲା ହେବ। ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ବାଂଲାଦେଶ ହଂକଂକୁ 7 ୱିକେଟ୍ରେ ପରାସ୍ତ କରିଛି। ଆବୁଧାବିଠାରେ ହୋଇଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ହଂକଂକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ବ୍ୟାଟିଂ କରି ହଂକଂ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 47 ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ତାସ୍କିନ୍ ଅହମ୍ମଦ, ତାଞ୍ଜିନ୍ ହାସନ, ସାକିବ୍ ରିଷାଦ ହୋସେନ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବାଂଲାଦେଶ 14 ବଲ୍ ଓ 7 ୱିକେଟ୍ ହାତରେ ଥାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଥିଲା। ଦେଶର 5ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକୃଷ୍ଣନ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ ବୀମା, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ କ୍ଷେତ୍ରରେ ଟିକସ ଉଚ୍ଛେଦକୁ ନେଇ ଜନସାଧାରଣ ଉତ୍ସାହିତ। ଛତିଶଗଡ଼ରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 2 ମାଓବାଦୀ ମୃତ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଓମାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।